आकाशवाणी संबलपुर आंचलिक खबर पढ़ुचन तर्पण कुमार प्रधान। जुहार, पहला मुखिया खबर। आदिवासी मानकर विकास लागि सरकार बद्धपरिकर कहिले प्रधानमंत्री। भगवान बिरसा मुंडांकर जयंती अवसर 6600 कोटी टंकार प्रकल्पर हलाल शिलान्यास आ लोकार्पण। राज्य सरकार आदिवासी पिलामानकर शिक्षा संस्कृति के बरकस करबार लागि खर्चा करबे 1535 कोटी टंका। पवित्र कार्तिक पुण्य अवसर राजे नौ वाणिज्य परंपरा अनुसार नदी आर बंद मानके लोक माने भसाले डंगा। आउर देशे पाली दैछे सिख धर्मगुरु गुरु नानक जी कर जयंती। पूरा खबर, वीर बिरसा मुंडांकर 150 नंबर जयंती के आज देशे जनजातीय गौरव दिवस भाव पालन करा जायछि। भगवान बिरसा मुंडा भारतीय स्वाधीनता आंदोलन इतिहास थी गोटे प्रमुख व्यक्तित्व। आदिवासी मानकर अधिकार सहित रीतिनीति सामाजिक मूल्यबोध के बिरसा मुंडा एक करि पारिथिले। बिरसा मुंडांकर देश मातृकार अमूल्य अवदान के सबुदिन लगे सोर करबार लगे प्रधानमंत्री नरेन्द्र मोदी आज बिहार र जामुई ठाने हेतबार जनजातीय गौरव दिवस कार्यक्रम थी मुख्य अतिथि भाव जोग देकर कहिछन जे आदिवासी मानकर विकास लगे सरकार बद्धपरिकर। ई अवसर प्रधानमंत्री 6600 कोटी टंकार भिन्न भिन्न प्रकल्प शिलान्यास आर लोकार्पण करिछन। उपस्थित जनता को उद्बोधन देकर श्री मोदी कहिछन जे
आदिवासी महिलाओं के लिए स्वास्थ्य सुविधाएं हैं, आदिवासी क्षेत्रों को जोड़ने वाली सैकड़ों किलोमीटर की सड़कें हैं, आदिवासी संस्कृति को समर्पित म्यूजियम है, रिसर्च सेंटर है। आज 11,000 से अधिक आदिवासी परिवारों का अपने नए घर में देव दीपावली के दिन गृह प्रवेश भी हो रहा है। मैं सभी जनजातीय परिवारजनों को इसके लिए बहुत बहुत बधाई देता हूँ।
भुवनेश्वर जनता मैदान राज्यस्तरीय बिरसा मुंडांकर जयंती और जनजातीय गौरव दिवस समारोह मुख्य अतिथि भाव जोग देकर मुख्यमंत्री मोहन चरण माझी कहिछन जे बिरसा मुंडांकर संग्राम और अवदान के देश और जाति केभे भूली नै पारे। प्रधानमंत्री आभासी जरिए कार्यक्रम थी जोग देकर से कहिछन जे आदिवासी मानकर पूरा विकास लागि राज्य सरकार सबु चेष्टा जारी रखिछन। कार्यक्रम थी मुख्यमंत्री श्री माझी 1535 कोटी टंकार भिन्न भिन्न प्रकल्प शिलान्यास करिछन। ई प्रकल्प मान आदिवासी पिलामानकर शिक्षा संस्कृति के आगे नेबार थी साहज करबा जनजातिकर कहबार लेखबार भाषार संरक्षण आर अग्रगतिर लागि जनजाति भाषा प्रतिष्ठान महत्वपूर्ण विवेचित हेबा। मुख्यमंत्री श्री माझी जंगल जमी अधिकार आईन बोले राज्यर 8टा विशेष अनुन्नत जनजाति पीभीटीभी को बसवासर अधिकार प्रदान करबार सहित सर्वभारतीय स्तरनो रेकर्ड है बोली कहिथिले। आदिवासी छात्र छात्री मानकर ड्रॉप आउट हारके रुकबार लगी माधव सिंह हातखर्च योजना प्रणयन हेबारके जाउछे। हेन्ता आदिवासी इलाकानो हॉस्टल तयारी शेड्यूल इलाकानो पैसा आईन लागू करबार आउ ग्रामसभा मानकु सक्रिय करबार लगी भिल राज्य सरकार पदक्षेप नेउछन बोली से कहिथिले। महान स्वाधीनता संग्रामी भगवान वीर बिरसा मुंडांकर जयंती भिन्न भिन्न जिल्ला पालन करा जाउछे। जनजातीय गौरव दिवस अवसर धरती आबा भगवान बिरसा मुंडांकर 150 नंबर जयंती संबलपुर सहर भिन्न भिन्न जगानो सांस्कृतिक शोभायात्रा मान बाहरी करी ओंठापल्ली छक बिरसा मुंडांकर प्रतिमूर्ति नो श्रद्धांजलि दिया जायथिला। सेन्ता जिल्लार कुचिंडा कॉलेज पड़िया ठाने गुटे सभाती जिल्लापाल सिद्धेश्वर बलिराम बंदंकर अध्यक्षता करिथिले। इति पंचायतराज आउ पानीय जल मंत्री रविनारायण नायक मुखिया कुना भावे जोग देथिले। इनु जंगल जमीर अधिकार आईन थी जमीपटा मुख्यमंत्री जनजाति जीविका मिशन थी युव उद्योगी मानकु चेक दिया जायथिला। बौद्ध टाउनहल ठाने हेतबार कार्यक्रम जिल्लापाल सुब्रत कुमार पंडा विधायक कन्हई चरण डांग कुनुआ भावे जोग देथिले। इउलगुने स्वच्छता अभियान आउ आधार कार्ड पीएम किसान सम्मान निधि योजना बाबदे सूचना दिया जायथिला। देवगढ़ इंडोर स्टेडियम ठाने गुटे सभाती जिल्लापाल कविंद्र कुमार साहू सभापतित्व करिथिले। इति खाद्य आउ जोगाण मंत्री कृष्णचंद्र पात्र मुखिया कुनुआ विधायक रोमांच रंजन विश्वाल
जिल्ला परिषद अध्यक्ष
कौशिक कुमार प्रधान मान्ता कुनुआ भावे जोग देथिले। ई दिवस उलगुने जनजातीय लोकमाने सेमानकर संस्कृति आउ इतिहास के सम्मान देबार सुजोग आनिछे बोली मंत्री तांकर वक्तव्य थी कहिथिले। ନୂଆପଡ଼ା ଜିଲ୍ଲା କୋମନାଠାରେ ହୋଇଥିବା କାର୍ଯ୍ୟକ୍ରମ ଥି ବିଧାୟକ ରାଜେନ୍ଦ୍ର କୁମାର ଢୋଲକିଆ ବିକାଶ ଜରିଏ ଜନଜାତି ସମାଜ ସାମାଜିକ ମୁଖ୍ୟ ସ୍ରୋତ ଥି ସାମିଲ ହୋଇପାରିବେ ବୋଲି କହିଥିଲେ। କାର୍ଯ୍ୟକ୍ରମ ଥି ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରିଥିଲେ। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତରଫ ବିର୍ସା ମୁଣ୍ଡାଙ୍କର ଜୟନ୍ତୀ ଉଲଗୁନେ ଜନଜାତି ବର୍ଗର 100 ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ଦିଆଯାଇଥିଲା। ଏଥି ସାଂସଦ ନିରଞ୍ଜନ ବିଶି ବିଧାୟକ କଲିକେଶ ନାରାୟଣ ସିଂହଦେଓ ଆର୍ ଲକ୍ଷ୍ମଣ ବାଗ କୁନୁଆ ଭାବେ ଯୋଗ ଦେଇଥିଲେ। ଆଇବା 18 ତାରିଖ ଆର୍ 25 ତାରିଖ ଦିନ ହେବାର୍କେ ଥିବାର ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଏହି ଦିନମାନଙ୍କେ ଭୁବନେଶ୍ୱରର ୟୁନିଟ୍ 5 ଅଭିଯୋଗ ପ୍ରକୋଷ୍ଠ ଜନଶୁଣାଣି ନାହିଁ ହୁଏ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିରନୁ ଆଇବାକାଲଠାନୁ ଚାରିଦ୍ୱାର ଦେଇକରି ଭକ୍ତ ଆର୍ ଶ୍ରଦ୍ଧାଳୁମାନେ ଆଘରବାଗିର ପ୍ରବେଶ କରିପାରିବେ। ହେଲେ ମନ୍ଦିରନୁ ବାହାଲା ସମୟଥି ସିଂହଦ୍ୱାର ଛାଡ଼ିକରି ଅଲଗା ତିନିଦ୍ୱାର ବାଟେ ବାହାରକେ ଆସିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ କୁହାଯାଇଛି। ହେଲେ ସେବାୟତ ଆଉ ସେମାନଙ୍କର ପରିବାରବର୍ଗ ସବୁଦ୍ୱାର ଦେଇକରି ଯାଆସ କରିପାରିବେ। ସେନ୍ତା ନାଟମଣ୍ଡପଠାରେ ଭକ୍ତଙ୍କର ଦର୍ଶନ ବ୍ୟବସ୍ଥା ନେଇକରି ବିଚାର ବିମର୍ଶ କରାଯାଉଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ କୁହାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆଜି ସାରା ରାଜ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣି ପାଳିତ ହେଉଛି। ଗଲା ରାଜସାରା ଜାଗା ଜାଗା ଭଜନ କୀର୍ତ୍ତନ ହୋଇଥିବା ବେଳେ ଆଜି ଝୁଲପୁଲ ସାରା ରାଜ୍ୟରେ ଲୋକେ ନଏଦ ବନ୍ଦ ଆର୍ କଣ୍ଟାମାନଙ୍କୁ ବୁଡ଼ ପକାଇକରି ଗୁଡ଼ି ଆର୍ ମନ୍ଦିରମାନଙ୍କୁ ଯାଇକରି ଦେ ଦେବତାଙ୍କର ଦର୍ଶନ କରିଛନ୍। ହେତାର ସାଙ୍ଗେ ଓଡ଼ିଶାର ପୂର୍ବାପାତିର ନୌ ବାଣିଜ୍ୟକେ ସୁର୍ତା କରିକରି ଲୋକେ ନଏଦ ବନ୍ଦ ଆର୍ ଜୋର୍ମାନଙ୍କୁ କୋଦେଲ ପଟୁଆ କାଗଜ ଆର୍ ସୋଲ୍ଥି ତିଆରି ଡଙ୍ଗା ଭସେଇଛନ୍। ସେନ୍ତା ଧରମ ମାସ କାର୍ତ୍ତିକର ଉଜ୍ଜଲ ପ୍ରଖର ଏକାଦଶୀନୁ ପୁନିତ ହେଉଥିବାର ପଞ୍ଚକ ବ୍ରତ ଆଜି ଶେଷ ହୋଇଛି। କାର୍ତ୍ତିକ ପୂର୍ଣ୍ଣି ଅବସରରେ ଆଜି ପୁରୀ ଶ୍ରୀମନ୍ଦିରନୁ ଶ୍ରୀଜୀଉମାନେ ରାଜରାଜେଶ୍ୱର ସୁନାବେଶ ଥି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍। ହେଥିଲାଗି ଶ୍ରୀମନ୍ଦିରନୁ ଶ୍ରଦ୍ଧାଳୁଙ୍କର ଖୁବ୍ ଭିଡ଼ ହୋଇଛି। ସେଆଡ଼େ ଆଜି ଝୁଲପୁଲୁ 5 ଲକ୍ଷରୁ ଅଧିକା ଶ୍ରଦ୍ଧାଳୁ ମହୋଦଧି ସାଙ୍ଗେ ଶ୍ୱେତଗଙ୍ଗା ନରେନ୍ଦ୍ର ମାର୍କଣ୍ଡେୟ ଆର୍ ଇନ୍ଦ୍ରଦ୍ୟୁମ୍ନ ତୀର୍ଥ ପୁଷ୍କରିଣୀନ ବୁଡ଼ ପକାଇଛନ୍। ସମ୍ବଲପୁର ସହର ସହିତ ଜିଲ୍ଲାର ସବୁଆଡ଼େ କାର୍ତ୍ତିକ ପୂର୍ଣ୍ଣି ରାସ ପୂର୍ଣ୍ଣି ପାଳିତ ହେଉଛି। ପହପହନୁ ସମ୍ବଲପୁରର ମହାନଦୀ ଘାଟମାନଙ୍କୁ ଲୁକର ଭିଡ଼ ଜମିଥିଲା। ଛୋଟ ଛୁଆନୁ ସିଆନ ଲୋକ ତକ ସଭେ ନଦୀ ଆର୍ ବନ୍ଦମାନଙ୍କୁ କୋଦେଲ ପଟୁଆ କାଗଜ ଆର୍ ସୋଲ୍ଥି ତିଆରି ଡଙ୍ଗାଥି ଦୀପ ଜାଲିକରି ଭସେଇଥିଲେ। ସହରର ମନ୍ଦିରମାନଙ୍କୁ ଶ୍ରଦ୍ଧାଳୁଙ୍କର ଭିଡ଼ ହୋଇଥିଲା। ଜାଗା ଜାଗା ହୋଇଥିବା ନାମଯଜ୍ଞ ଆଜି ବଢ଼ିଥିଲା। ଶ୍ରୀ ଶ୍ରୀ ବ୍ରହ୍ମପୁରା ମନ୍ଦିରନୁ ଚତୁର୍ଦ୍ଧାମୂର୍ତ୍ତି ରାଜରାଜେଶ୍ୱର ବେସ୍ଥି ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଜିଲ୍ଲାର କୁଚିଣ୍ଡା ପାଖର ସଗଡ଼ା ଆର୍ ଜୁଜୁମୁରା ପାଖର ଡଙ୍ଗାପାଲନ ରାସପୂର୍ଣ୍ଣି ଅବସରରେ ଖାସ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଦେବଗଡ଼ ସହରର ଗୋହରୀ ବନ୍ଦନୁ ଲୁକେ ଡଙ୍ଗା ଭସେଇଥିଲେ। ଇତାର ସଙ୍ଗେ ଦେବଗଡ଼ ସହର ଆର୍ ଜିଲ୍ଲାର ଭିନ୍ ଭିନ୍ ମନ୍ଦିରମାନଙ୍କୁ ଭକ୍ତମାନଙ୍କର ଭିଡ଼ ହୋଇଥିଲା। ବୌଦ୍ଧ ଜିଲ୍ଲାର ଐତିହାସିକ ଗନ୍ଧରାଡ଼ି ପୀଠ ରାମେଶ୍ୱର ପୀଠ ସହିତ ଦେ ଦେବତାଙ୍କର ମନ୍ଦିର ଥି ଭକତମାନଙ୍କର ଭିଡ଼ ଦେଖବାର୍କେ ମିଳିଥିଲା। କାର୍ତ୍ତିକ ପୂର୍ଣ୍ଣି ଅବସରରେ ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ଶୈବପୀଠନୁ ହଜାର ହଜାର ଶ୍ରଦ୍ଧାଳୁ ପାପନାଶିନୀ ଝରଣାନୁ ବୁଡ଼ ପକାଇକରି ହରିଶଙ୍କର ଦର୍ଶନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ମହାନଦୀ ତେଲ ଆର୍ ଅଙ୍ଗ ଆଉ ହରିହରଜୋର ସହିତ ଭିନ୍ ଭିନ୍ ଜାଗାନୁ ଲୁକେ ଡଙ୍ଗା ଭସେଇଥିଲେ। ସେନ୍ତା ନୂଆପଡ଼ା ଜିଲ୍ଲାର ସୁନ୍ଦର ଉଦନ୍ତୀ ଇପ୍ ଆର୍ ଜୁଙ୍ଗ ନଦୀନୁ ଲୁକେ ଡଙ୍ଗା ଭସେଇଥିଲେ। ଆଜି ହେଉଛି ଶିଖ ଧର୍ମର ସଂସ୍ଥାପକ ଆର୍ ପହଲା ଗୁରୁ ଗୁରୁନାନକ ଦେବଙ୍କର ଜୟନ୍ତୀ। ସାରା ଭାରତ ସହିତ ପୃଥିବୀର ଭିନ୍ ଭିନ୍ ଜାଗାନୁ ଗୁରୁନାନକ ଦେବଙ୍କର ଜୟନ୍ତୀକେ ପ୍ରକାଶ ପର୍ବ ଭାବେ ପାଳନ କରାଯାଇଛି। ସମ୍ବଲପୁରର ମୁଦିପଡ଼ା ପାଞ୍ଚଗଛିଆ ଆର୍ ତିୱାରୀ ଗଲିର ଗୁରୁଦ୍ୱାରାନୁ ପ୍ରକାଶ ପର୍ବ ପାଳନ କରାଯାଇଥିଲା। ପବିତ୍ର ଶିଖ ଧର୍ମର ପ୍ରତିଷ୍ଠାତାଙ୍କର ଜନ୍ମତିଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ବାର୍ତ୍ତାଥି କହିଛନ୍ତି ଯେ ଗୁରୁନାନକଙ୍କର ଜୀବନ ଆଦର୍ଶ ମାନବ ସମାଜର ଜୀବନକେ ଏକତା ଓ ସମାନତାର ଭାବନା ଦିଗେ ପ୍ରୋତ୍ସାହିତ କରିଛି। ଇଉଲଗୁନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଖ ଭାଇ ବହିନମାନଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍ତି ଯେ ଗୁରୁନାନକଙ୍କର ଶିକ୍ଷା ମାନବ ସମାଜକେ କରୁଣା ଦୟା ଆଉ ବିନମ୍ରତାର ଭାବନାଥି ପ୍ରେରିତ କରସି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ବାର୍ତ୍ତାଥି କହିଛନ୍ତି ଯେ ଗୁରୁନାନକ ଦେବ ସମାଜଥି ଭେଦଭାବ ଅଜ୍ଞାନତା ଆଉ ମନ୍ଦ ବିଚାର ବିରୋଧନ ସ୍ୱର ଉତ୍ତୋଳନ କରିଥିଲେ। ତାଙ୍କର ଜୀବନ ଆଦର୍ଶ ମନୁଷ୍ୟ ସମାଜଥି ଶାନ୍ତି ପ୍ରତିଷ୍ଠା ମାନବିକତା ଆଉ ଭାତୃଭାବର ପ୍ରତୀକ ଆଏ। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଆଞ୍ଚଳିକ ସମ୍ବାଦ ବିଭାଗ ତରଫ ସମ୍ବଲପୁରୀ ସାନ୍ତାଳୀ ଆର୍ ଦେଶିଆ ଭାଷାଥି ସମ୍ବାଦ ପ୍ରସାରଣ କରାଯିବା। ଏଥିଲାଗି ସମ୍ବଲପୁରୀ ସାନ୍ତାଳୀ ଆଉ ଦେଶିଆ ଭାଷା ସମ୍ବାଦ ପାଠକ କପି ଏଡିଟର ଭିଡ଼ିଓ ଏଡିଟରର ଦରକାର ରହିଛି। ଉପଯୁକ୍ତ ପ୍ରାର୍ଥୀମାନଙ୍କନୁ ଏଥିଲାଗି ଦରଖାସ୍ତ ଆହ୍ୱାନ କରାଯାଉଛି। ଇଚ୍ଛୁକ ପ୍ରାର୍ଥୀ ପ୍ରସାରଭାରତୀ ୱେବ୍ସାଇଟ୍ prasarbharati.gov.in ଭେକେନ୍ସିଜ୍ ବିଭାଗକେ ଯାଇକରି ବିଜ୍ଞାପନର ସବିଶେଷ ବିବରଣୀ ଜାଣିପାରିବେ। ଏହି ମାସର 20 ତାରିଖ ଆବେଦନ କରବାର ଶେଷ ତାରିଖ ଆଏ। ଆଦିବାସୀମାନଙ୍କର ବିକାଶ ଲାଗି ସରକାର ବଦ୍ଧପରିକର କହିଲେ ପ୍ରଧାନମନ୍ତ୍ରୀ। ଭଗବାନ ବିର୍ସା ମୁଣ୍ଡାଙ୍କର ଜୟନ୍ତୀ ଅବସରରେ 6,600 କୋଟି ଟଙ୍କାର ପ୍ରକଳ୍ପର ହେଲା ଶିଳାନ୍ୟାସ ଆଉ ଲୋକାର୍ପଣ। राज्य सरकार आदिवासी पिलामानकर शिक्षा संस्कृति के बरकस करबार लागि खर्चा करबे 1535 कोटी टंका। पवित्र कार्तिक पुण्य अवसर राइजे नौ वाणिज्य परंपरा अनुसार नदी आर बंद मान के लोग माने भसाले डंगा आउर देशे पाली थी छे सिख धर्मगुरु गुरु नानक जी कर जयंती। आज आंचलिक खबर इनु शेष है, जुहार।